ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ସିକନ୍ଦରାବାଦସ୍ଥିତ ପ୍ରତିରକ୍ଷା ପରିଚାଳନା ମହାବିଦ୍ୟାଳୟକୁ ଧ୍ୱଜା ପ୍ରଦାନ କଲେ ରାଷ୍ଟ୍ରପତି. ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି. ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଧେୟକ. ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ 99 ବର୍ଷ ବୟସରେ ପରଲୋକ, ଏବଂ ରାଜସ୍ଥାନରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ 7 ମୃତ 33 ଆହତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ସିକନ୍ଦରାବାଦର ପ୍ରତିରକ୍ଷା ପରିଚାଳନା ମହାବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ ଧ୍ୱଜା ପ୍ରଦାନ କରିଛନ୍ତି। ଏହା କୌଣସି ଅନୁଷ୍ଠାନର ବୃତ୍ତିଗତ ଉତ୍କର୍ଷତାକୁ ପ୍ରମାଣିତ କରିଥାଏ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସହ ରଣନୈତିକ ଭାଗିଦାରିତା କ୍ଷେତ୍ରରେ ସଫଳତା ଅର୍ଜନ କରିଛି। ଏଥିଯୋଗୁଁ ଦେଶର ସୀମା ସୁରକ୍ଷିତ ହେବା ସହ ବିଶ୍ୱ ରଣନୈତିକ ମଞ୍ଚରେ ଦେଶ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ସେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ମେକ୍ ଇନ୍ ଇଣ୍ଡିଆ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ଏବଂ ପ୍ରତିରକ୍ଷା ଶିଳ୍ପ କରିଡର୍ର ବିକାଶ ଭଳି ପଦକ୍ଷେପ ଯୋଗୁଁ ପ୍ରତିରକ୍ଷା ଶିଳ୍ପର ସାମର୍ଥ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି, ଭାରତ ନିଜସ୍ୱ ବୈଷୟିକ ଜ୍ଞାନକୌଶଳ ଜରିଆରେ ଉନ୍ନତ ଯନ୍ତ୍ରପାତି ଉତ୍ପାଦନ କରି ଆତ୍ମନିର୍ଭରଶୀଳତାର ନୂତନ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅବସରରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବବର୍ମା ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଆଜି ସକାଳେ ଗୃହ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ନେଇ ଦେଇଥିବା ବୟାନକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଓମ୍ ବିର୍ଲା ସାଂସଦମାନଙ୍କୁ ଗୃହର ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଅନୁରୋଧ କରିବା ସହ ସଂସଦ ଭବନ ପରିସରର ଯେକୌଣସି ପ୍ରବେଶ ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ ନ କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ, ସେଭଳି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ବିର୍ଲା କହିଥିଲେ, ସଂସଦର ମର୍ଯ୍ୟାଦା ବଜାୟ ରଖିବା ସମସ୍ତ ସଦସ୍ୟଙ୍କ ସାମୂହିକ ଦାୟିତ୍ୱ। ହଟ୍ଟଗୋଳ ଚାଲିଥିବା ସମୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ପୂର୍ବରୁ ଉପସ୍ଥାପିତ ଦୁଇଟି ବିଧେୟକକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇଥିଲା। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ। ସଂସଦ ଭବନ ପରିସରରେ ଗତକାଲି 2 ଜଣ ବିଜେପି ନେତା ଆହତ ହେବା ଘଟଣାକୁ ନେଇ ଆଜି ଏନ୍ଡିଏ ସାଂସଦମାନେ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ପୃକ୍ତ ସାଂସଦମାନେ ଅଭିଯୋଗ କରିଛନ୍ତି, କଂଗ୍ରେସ ଦଳ ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ଅସମ୍ମାନ କରିଛି। ବିକ୍ଷୋଭରେ ବିଜେପି ନେତା ଅନୁରାଙ୍ଗ ସିଂ ଠାକୁର, ରାଧାମୋହନ ସିଂ ଓ ଅନିଲ ବାଲୁନି ପ୍ରମୁଖ ସାମିଲ ହୋଇଥିଲେ। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ଗଣମାଧ୍ୟମକୁ କହିଛନ୍ତି, ନାଗାଲାଣ୍ଡର ସାଂସଦ ଫାଙ୍ଗନନ୍ କୋନିଆକଙ୍କ ସହ ହୋଇଥିବା ବ୍ୟବହାର ନେଇ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ। ସେ କହିଛନ୍ତି, ଦେଶରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା। ବିଜେପି ସାଂସଦ ଅନୁରାଗ ସିଂ ଠାକୁର କହିଛନ୍ତି, ଗତକାଲି ରାହୁଲ ଗାନ୍ଧୀଙ୍କ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଇଣ୍ଡିପେଣ୍ଡର ଅନ୍ୟ ସାଂସଦମାନେ ସାମିଲ ହୋଇଥିଲେ। ଲୋକସଭାରେ ଉପସ୍ଥାପିତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଧେୟକକୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଯାଇଛି। କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। ଆଜି ସକାଳେ ଲୋକସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ 128ତମ ସମ୍ବିଧାନ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଧେୟକକୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବାକୁ ପ୍ରସ୍ତାବ ଆଗତ କରିଥିଲେ। ଆସନ୍ତା ସଂସଦ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ଗଠିତ ସଂସଦୀୟ ଯୁଗ୍ମ କମିଟିରେ ବିଜେପି ନେତା ପିପି ଚୌଧୁରୀ, ଅନୁରାଗ ସିଂ ଠାକୁର ଏବଂ ପୁରୁଷୋତ୍ତମ ଭାଇ ରୂପାଲା, କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଓ ମନୀଷ ତିୱାରୀ, ଟିଏମ୍ସିର କଲ୍ୟାଣ ବାନାର୍ଜୀ, ଏନ୍ସିପି ଏସ୍ପିର ସୁପ୍ରିୟା ସୁଲେ ସଦସ୍ୟ ଅଛନ୍ତି। ରାଜ୍ୟସଭାରୁ ବିଜେପିର ଘନଶ୍ୟାମ ତିୱାରୀ, ଭୁବନେଶ୍ୱର କଲିତା ଏବଂ କେ ଲକ୍ଷ୍ମଣ ସଦସ୍ୟ ଥିବାବେଳେ କଂଗ୍ରେସରୁ ରଣଦୀପ ସିଂ ସୂର୍ଯ୍ୟେୱାଲା ଓ ମୁକୁଲ ବାଲକ୍ରିଷ୍ଣନ ୱାସନିକ, ଜେଡିୟୁରୁ ସଞ୍ଜୟ କୁମାର ଝା ଏବଂ ୱାଇଏସ୍ଆର୍ କଂଗ୍ରେସରୁ ଭି ବିଜୟ ସାଇ ରେଡ୍ଡି ସଦସ୍ୟ ଅଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳର ବରିଷ୍ଠ ନେତା ଓମ୍ ପ୍ରକାଶ ଚୌତାଲାଙ୍କ ଆଜି 99 ବର୍ଷ ବୟସରେ ପରଲୋକ ଘଟିଛି। ହରିୟାଣାର 5 ଥର ମୁଖ୍ୟମନ୍ତ୍ରୀ ଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀଲାଲଙ୍କ ପୁଅ ଓମ୍ ପ୍ରକାଶ ଚୌତାଲାଙ୍କୁ ତାଙ୍କ ଗୁରୁଗ୍ରାମସ୍ଥିତ ବାସଭବନରେ ହୃଦ୍ଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 1935 ଜାନୁଆରୀ 1 ତାରିଖରେ ଜନ୍ମଗ୍ରହଣ କରିଥିବା ଚୌତାଲା ଭାରତୀୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ରାଣୀଡଙ୍ଗାଠାରେ ସଶସ୍ତ ସୀମାବଳ ଏସ୍ଏସ୍ବିର 61ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ସେଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଏସ୍ଏସ୍ବିର ମହାନିର୍ଦ୍ଦେଶକ ଅମୃତ ମୋହନ ପ୍ରସାଦ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏସ୍ଏସ୍ବି ଯବାନମାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। ସେ କହିଥିଲେ ଏସ୍ଏସ୍ବି ନେପାଳ ଏବଂ ଭୁଟାନ ସହିତ ଥିବା 2450 କିଲୋମିଟର ସୀମାର ସୁରକ୍ଷା କରିବା ସହ ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଛି। ପ୍ରଖ୍ୟାତ ମାଲାୟାଲମ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ଏମ୍ଟି ବାସୁଦେବନ ନାୟାରଙ୍କୁ ଗୁରୁତର ଅବସ୍ଥାରେ କୋଜିକୋଡ଼େର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍ଜନିତ ଗୁରୁତର ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲ ପକ୍ଷରୁ ଗଠିତ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାୟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବିଶ୍ୱରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯିବ। ଚଳିତ ମାସ ଆରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ଭାରତର ମିଳିତ ପ୍ରୟାସରେ ଡିସେମ୍ବର 21 ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜାତିସଂଘ ପକ୍ଷରୁ ଏହି ଦିବସକୁ ସ୍ୱୀକୃତି ମିଳିବା ପରେ ସମାଜରେ ମାନସିକ ଚାପ, ହିଂସା ଏବଂ ସାମାଜିକ କଳହ ଭଳି ସମସ୍ୟା ଦୂର କରିବା ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବକ୍ତବ୍ୟ ପ୍ରଦାନ କରିବେ। ଆସନ୍ତାକାଲି ସେ ଏକ ଧ୍ୟାନ ଅଧିବେଶନର ମଧ୍ୟ ନେତୃତ୍ୱ ନେବେ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିଶ୍ୱଶାନ୍ତି ଓ ଐକ୍ୟ ନିମନ୍ତେ ଧ୍ୟାନ। ଏହି ଅଧିବେଶନରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜସ୍ଥାନର ଜୟପୁରସ୍ଥିତ ଭାଙ୍କରୋଟା ଅଞ୍ଚଳରେ ଆଜି ସକାଳେ ଏକ ଗ୍ୟାସ୍ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିବା ଫଳରେ 7 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 33 ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଆଜମେର ରାଜପଥରେ 2ଟି ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ 29ଟି ଟ୍ରକ୍ ଓ 2ଟି ବସ୍କୁ ମିଶାଇ ମୋଟ 40ଟି ଗାଡ଼ି ନଷ୍ଟ ହୋଇଛି। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 3 ଜଣଙ୍କ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଏସ୍ଏମ୍ଏସ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ହାଇଦ୍ରାବାଦରେ ଆସନ୍ତାକାଲି ଖେଳାଯିବାକୁ ଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ୍ରେ ବୋଲର ମହମ୍ମଦ ସାବିଙ୍କୁ ବିଶ୍ରାମ ଦିଆଯାଇଛି। ବେଙ୍ଗଲ କ୍ରିକେଟ ଆସୋସିଏସନ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛି। 2023 ବିଶ୍ୱକପ୍ରେ ଶେଷଥର ପାଇଁ ଭାରତ ପକ୍ଷରୁ ଖେଳିଥିବା ମହମ୍ମଦ ସାମି ନିକଟରେ ରଣଜୀ ଟ୍ରଫିରେ ମଧ୍ୟପ୍ରଦେଶ ବିପକ୍ଷରେ 7ଟି ୱିକେଟ୍ ନେଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ସିକନ୍ଦରାବାଦସ୍ଥିତ ପ୍ରତିରକ୍ଷା ପରିଚାଳନା ମହାବିଦ୍ୟାଳୟକୁ ଧ୍ୱଜା ପ୍ରଦାନ କଲେ ରାଷ୍ଟ୍ରପତି। ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ସମ୍ବନ୍ଧୀୟ 2ଟି ବିଧେୟକ। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ 99 ବର୍ଷ ବୟସରେ ପରଲୋକ ଏବଂ ରାଜସ୍ଥାନରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ 7 ମୃତ 33 ଆହତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।